ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ନମସ୍କାର ବନ୍ଧୁଗଣ, ମୁଁ ପ୍ରତ୍ୟୁଷ ଆପଣ ପ୍ରତ୍ୟେକଙ୍କୁ ଏହି ସ୍ୱାସ୍ଥ୍ୟ ବିଷୟକ ସୂଚନାରେ ସ୍ୱାଗତ କରୁଅଛି। ଆସନ୍ତୁ ଆଜି ଆମେ ଜାଣିନେବା ପାଣି ଆମ ଶରୀର ପାଇଁ କେତେ ଜରୁରୀ। ପାଣି ଆମ ଶରୀରରେ ଥିବା ତରଳୀୟ ଅଂଶକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ। ଆମ ଶରୀରର 70% ଜଳ ଦ୍ୱାରା ହିଁ ନିର୍ମିତ ବା ତରଳ ଅଂଶ ଅଟେ। ଏହି ତରଳ ଅଂଶଗୁଡ଼ିକ ଆମ ଶରୀରରେ ଖାଦ୍ୟ ହଜମ କରିବା, ପୋଷକ ତତ୍ତ୍ୱକୁ ଖାଦ୍ୟରୁ ଅଲଗା କରି ଶରୀରର ବିଭିନ୍ନ ଅଂଶକୁ ପଠାଇବା, ଶରୀରକୁ ଅତିରିକ୍ତ ଗରମକୁ ସନ୍ତୁଳିତ ରଖିବା ଆଦି ମହତ୍ତ୍ୱପୂର୍ଣ୍ଣ କ୍ରିୟା କରିଥାନ୍ତି। ପାଣି ଶରୀରର କ୍ୟାଲୋରିକୁ ସନ୍ତୁଳିତ ରଖିବାରେ ସହାୟତା କରିଥାଏ। ଯଦି ଆପଣ ନିଜ ଶରୀରରୁ ଅତିରିକ୍ତ ଚର୍ବି ହଟାଇବାକୁ ଚାହାନ୍ତି ତେବେ ଭଲ ଭାବେ ପାଣି ପିଅନ୍ତୁ। ପାଣି ଶରୀରର ମାଂସପେଶୀକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ। ମାଂସପେଶୀର କୋଷଗୁଡ଼ିକରେ ଯେତେବେଳେ ତରଳୀୟ ଅଂଶଗୁଡ଼ିକର ଅଭାବ ହୋଇଥାଏ ସେତେବେଳେ ଆମକୁ କ୍ଲାନ୍ତି ଅନୁଭବ ହୋଇଥାଏ। ଯେତେବେଳେ ଆମେ କୌଣସି ଝାଳବୁହା କାର୍ଯ୍ୟ କରୁ ବା ଶାରୀରିକ ବ୍ୟାୟାମ କରୁ, ଆମ କୋଷଗୁଡ଼ିକ ଏହି ତରଳ ଅଂଶକୁ ବେଶୀ ଦରକାର କରିଥାଏ। ପାଣି ପିଇବା ଦ୍ୱାରା କୋଷଗୁଡ଼ିକ ଏହି ତରଳ ଅଂଶ ପାଇ ପୁଣି ଶକ୍ତିଶାଳୀ ହୋଇ ଆମ ଶରୀରକୁ ମାଂସପେଶୀ ମାଧ୍ୟମରେ ଶକ୍ତି ଦେଇଥାଏ। ପାଣି ପିଇବା ଦ୍ୱାରା ଆମ ଶରୀରର ଚର୍ମ ସୁସ୍ଥ, ସୁନ୍ଦର ଓ ସତେଜ ହୋଇଥାଏ। ଆମ ଶରୀର ଚର୍ମର ଅଧିକାଂଶ ଭାଗ ଜଳରୁ ହିଁ ନିର୍ମିତ। ଯଦି ଆମେ ଉଚିତ ମାତ୍ରାରେ ପାଣି ନ ପିଉ, ଆମ ଶରୀର ନିର୍ଜଳୀକରଣ ବା ଇଂରାଜୀରେ ତାହାକୁ କୁହନ୍ତି ଡିହାଇଡ୍ରେସନ୍, ଆଉ ଏହାର ଶିକାର ହୋଇଥାଏ। ଏହାଦ୍ୱାରା ଚର୍ମ ଶୁଷ୍କ ପଡ଼ିଯିବା ସହ ସହ ରୁକ୍ଷ ହୋଇପଡ଼ିଥାଏ। ଯଦି ଆପଣଙ୍କ ଚର୍ମ ରୁକ୍ଷ ଏବଂ ଶୁଷ୍କ, ତେବେ ବଜାରରୁ ଦାମିକିଆ ଲୋସନ୍ କ୍ରିମ୍ ନ କିଣି କେବଳ ଭଲ ଭାବେ ପାଣି ପିଅନ୍ତୁ। ଦେଖିବେ କିଛିଦିନ ଭିତରେ ଚର୍ମ ନରମ ଏବଂ ସତେଜ ହୋଇଯିବ। ପାଣି ଆମ କିଡ଼୍ନିକୁ ସୁସ୍ଥ ରଖିବାରେ ସହାୟତା କରେ। ଶରୀରରୁ ବିଷାକ୍ତ ପଦାର୍ଥଗୁଡ଼ିକ ନିର୍ଗତ କରିବାର କାର୍ଯ୍ୟ ଆମ କିଡ଼୍ନି କରିଥାଏ। ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଦ୍ୱାରା ଆମ ଶରୀରରେ ଥିବା ତରଳୀୟ ଅଂଶଗୁଡ଼ିକ ସୁଚାରୁରୂପେ ପ୍ରବାହିତ ହୋଇପାରିଥାନ୍ତି। କିଡ଼୍ନି ଆମ ଶରୀରରେ ଉତ୍ପନ୍ନ ହେଉଥିବା ବିଷାକ୍ତ ପଦାର୍ଥକୁ ମୂତ୍ର ମାଧ୍ୟମରେ ନିର୍ଗତ କରି ଶରୀରକୁ ସୁସ୍ଥ ରଖିବାରେ ସହାୟତା ପ୍ରଦାନ କରିଥାଏ। ପାଣି ପିଇବା ଦ୍ୱାରା ମଧ୍ୟ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ। ଯେହେତୁ ପାଣି ଆମ ଶରୀରର ତରଳୀୟ ଅଂଶକୁ ସନ୍ତୁଳିତ କରେ, ଏହାଦ୍ୱାରା ଖାଦ୍ୟରେ ଥିବା ପୋଷକ ତତ୍ତ୍ୱକୁ ଅଲଗା କରିବା କାର୍ଯ୍ୟ ସୁଚାରୁରୂପେ ହୋଇଥାଏ। ଫଳରେ ଅବଶିଷ୍ଟ ପଦାର୍ଥ ମଳ ରୂପେ ଶରୀରରୁ ସହଜରେ ନିର୍ଗତ ହୋଇଯାଏ। ପ୍ରିୟ ବନ୍ଧୁଗଣ, ମୁଁ ଆଶା କରୁଛି ଆଜିର ଏହି ସ୍ୱାସ୍ଥ୍ୟ ବିଷୟକ ସୂଚନା, ଯାହା ଆମେ ପାଣିର ଜରୁରୀ ବିଷୟ ଜାଣିପାରିଲୁ, ଆମ ପ୍ରତ୍ୟେକଙ୍କ ନିମନ୍ତେ ଏକ ଲାଭବାନ ସୂଚନା ଅଟେ। ଆସନ୍ତୁ ଆମେ ଯଥେଷ୍ଟ ପରିମାଣରେ ପାଣି ପିଇ ଆମ ଜୀବନକୁ ସୁସ୍ଥ ରଖିବା। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ। ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ସର୍ବଜ୍ଞାନୀ ପରମେଶ୍ୱର ଆପଣଙ୍କର ସହବର୍ତ୍ତୀ ରହନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା ବିଘ୍ନ ଓ ରୋଗରୁ ଦୂରେଇ ରଖନ୍ତୁ। ସେ ଆପଣଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ କରନ୍ତୁ। ଆପଣଙ୍କୁ ସେ ଶକ୍ତିରେ ଜ୍ଞାନରେ ଆଶିଷରେ ଭରାଇ ଦିଅନ୍ତୁ। ତାହାଙ୍କ ପ୍ରେମ ତାହାଙ୍କ ଆଶିଷ ତାହାଙ୍କ କରୁଣା ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଉ ଆଜିର ଆଲୋଚନା ହେଉଛି ଖ୍ରୀଷ୍ଟିଆନ ମାଦର୍ସ ବା ଖ୍ରୀଷ୍ଟିଆନ ମାତା ମାନେ। ପ୍ରିୟ ଶ୍ରୋତା, ମା ଯାହା ଆମେ ଆଦି ପୁସ୍ତକ ଏକ ଯେବେ ସଦାପ୍ରଭୁ ପରମେଶ୍ୱର ଆଦମ ହବାକୁ ସୃଷ୍ଟି କଲେ, ଯଦି ଆମେ ଆଦି ପୁସ୍ତକ ଚାରି ଦେଖିବା, ଆମ ଯେଉଁ ମାତା ହବା ପ୍ରଥମ ପୁତ୍ର ଜାତ କଲେ କେନ୍କୁ, ସେ ବହୁତ ଖୁସି ଥିଲେ। ସେ କହିଲେ ଏହା ଈଶ୍ୱରଙ୍କ ଏକ ଚିହ୍ନ। ପ୍ରିୟ ଶ୍ରୋତା, ମା ମା ହେବା ହେଉଛି ଏକ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା, ଯାହା ମା'ମାନେ ଭଲରେ ଜାଣନ୍ତି। ମା ହେବା ହେଉଛି ଏକ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା, କାରଣ ମା ସାରା ପରିବାରଙ୍କୁ ପିଲାମାନଙ୍କୁ ଯତ୍ନ ନେଇ ଆଦର କରନ୍ତି, ଯାହା ପ୍ରଭୁ ଅନେକ ମହିଳାଙ୍କୁ ଦେବାର ମନୋନୟନ କରନ୍ତି। ତାହେଲେ ଜଣେ ଖ୍ରୀଷ୍ଟିଆନ ମା'କୁ ତା ପିଲାମାନଙ୍କୁ ପ୍ରେମ କରିବା ନିମନ୍ତେ କୁହାଯାଇଛି। ଆମେ ଯଦି ତିତସ 2:4-5 ପଢ଼ିବା, ସେଠି ସ୍ପଷ୍ଟ ରୂପରେ ତିତସ ମାତାମାନଙ୍କୁ ଲେଖୁଛନ୍ତି କି ପିଲାମାନଙ୍କୁ ପ୍ରେମ କରିବା ପାଇଁ, ପିଲାମାନଙ୍କୁ ଯତ୍ନ ନେବା ପାଇଁ, ପିଲାମାନଙ୍କୁ ଶାସ୍ତ୍ର ଅନୁସାରେ ସେମାନଙ୍କୁ କଢ଼ାଇ ନେବା ପାଇଁ, ପିଲାମାନଙ୍କୁ ପରମେଶ୍ୱରଙ୍କୁ ଭୟ କରିବା ପାଇଁ। ସେହିପରି ଆମେ ପାଉଅଛୁ, ଯେପରିକି ସେ ପ୍ରଭୁଙ୍କଠାରେ ଏବଂ ଉଦ୍ଧାରକର୍ତ୍ତାଙ୍କଠାରେ ଅସନ୍ତୁଷ୍ଟ ବ୍ୟକ୍ତି କରେ ନାହିଁ ଯାହାଙ୍କ ନାମକୁ ସେ ଧାରଣ କରିଥାଏ। ସନ୍ତାନଗଣ ପ୍ରଭୁଙ୍କଠାରୁ ପ୍ରାପ୍ତଦାନ ବୋଲି ଗୀତ ସଂହିତା 127:3-5 ଆମେ ପାଉଅଛୁ। ହଁ ପ୍ରିୟ ଶ୍ରୋତା, ସନ୍ତାନଗଣ ପ୍ରଭୁଙ୍କଠାରୁ ପ୍ରାପ୍ତଦାନ, ଯେହେତୁ ମନୁଷ୍ୟ ସଦାପ୍ରଭୁଙ୍କଠାରୁ ସୃଷ୍ଟି ହୋଇ ଅଛନ୍ତି, ତାଙ୍କ ମୂର୍ତ୍ତି, ଯେବେ ସେହି ମୂର୍ତ୍ତି ଆମେ ପ୍ରାପ୍ତଦାନ କରୁ, ଏହା ହେଉଛି ପ୍ରଭୁଙ୍କଠାରୁ ଏକ ଦାନ। ଯେପରି ତିତସ 2:40 ଆମେ ପାଉଅଛୁ, ଯାହାକି ଗ୍ରୀକ୍ ଶବ୍ଦରେ ଫିଲୋଟେକୋସ୍ କହେ, ଯାହାର ଅର୍ଥ ହେଉଛି ସନ୍ତାନଗଣକୁ ପ୍ରେମ କରୁଥିବା ମା ମାନଙ୍କ ବିଷୟରେ ଥିବା ସମ୍ବନ୍ଧୀୟ ଲେଖାରେ ଦେଖାଯାଇଅଛି। ମାଆଙ୍କ ପ୍ରେମ ହେଉଛି ଅତି ଗଭୀର। ଏହି ଶବ୍ଦ ଏକ ବିଶେଷ ଧରଣର ମାଆର ପ୍ରେମ ବିଷୟକୁ ସୂଚାଏ। ଏହି ଶବ୍ଦରୁ ନିର୍ଗତ ହେଉଥିବା ଧାରଣାଟି ହେଉଛି ଆମ ପିଲାମାନଙ୍କ ଯତ୍ନ ନେବା, ସେମାନଙ୍କୁ ପ୍ରତି ପୋଷଣ କରିବା, ସେମାନଙ୍କୁ ସ୍ନେହରେ ଆଲିଙ୍ଗନ କରିବା, ସେମାନଙ୍କ ଆବଶ୍ୟକତା ଗୁଡ଼ିକୁ ପୂରଣ କରିବା, ଏବଂ ଈଶ୍ୱରଙ୍କ ହସ୍ତରୁ ଏକମାତ୍ର ଦାନ ଭାବରେ ଲୋକଙ୍କୁ ଭାବେ ସେମାନେ ପ୍ରତ୍ୟେକଙ୍କ ସହ ବନ୍ଧୁତା ସ୍ଥାପନ କରିବା। ଏହାର ମୁଖ୍ୟ କାରଣ ହେଉଛି ମା ମା ବାଲ୍ୟକାଳରୁ ପିଲାମାନଙ୍କୁ ଯତ୍ନ ନେଇ ଶିକ୍ଷା ଦିଅନ୍ତି, ଯେପରିକି ଈଶ୍ୱରଙ୍କ ବାକ୍ୟରେ ଖ୍ରୀଷ୍ଟିଆନ ମା ମାନଙ୍କ ବିଷୟରେ ଅନେକ ବିଷୟର ଆଦେଶ ଦିଆଯାଇଛି, ଯାହା ଆମେ ପାଉଅଛୁ ଦ୍ୱିତୀୟ ବିବରଣୀ 6:6-7 ସେଠି ସୁନ୍ଦର ଭାବରେ ଏମାନଙ୍କୁ ବୁଝାଇ କହୁଛି ଉପଲବ୍ଧତା ସକାଳ ମଧ୍ୟାହ୍ନ ଏବଂ ରାତ୍ରିର ଯେପରି ମାତା ତାଙ୍କ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରେ ଯତ୍ନ ନିଏ ପ୍ରଭୁଙ୍କ ପଥରେ କଢ଼ାଇ ନିଏ ଯାହାର ଉପଲବ୍ଧତା ତାହା ଆମେ ପାଉଅଛୁ ଦ୍ୱିତୀୟ ବିବରଣୀ 6:6-7 ଯଦି ଆପଣଙ୍କର କିଛି ସମୟ ଥିବ ତାହେଲେ ପ୍ରିୟ ସୁତା ଦ୍ୱିତୀୟ ବିବରଣୀ 6:6-7 ପଢ଼ନ୍ତୁ ଏପିସିଓ 6:7 କହେ ସଂଶ୍ଲିଷ୍ଟ ଆଦାନ ପ୍ରଦାନ କରିବା ଆଲୋଚନା କରିବା ଭାବିବା ଏବଂ ଜୀବନକୁ ଏକାଠି ଜୀବାର ପ୍ରକ୍ରିୟା ବିଷୟରେ ଆମେ ପାଉଛୁ ସଂଶ୍ଲିଷ୍ଟ ଭାବରେ ଆମେ ପାଉଛୁ କି ଆଦାନ ପ୍ରଦାନ କରିବା ତାହା ବିଷୟରେ ଆଲୋଚନା କରିବା ଆଉ ଭାବିବା ଏବଂ ଜୀବନକୁ ଏକାଠି ଜୀବାର ପ୍ରକ୍ରିୟା ବିଷୟରେ ଆମେ ଚିନ୍ତା କରିବା ତା ବିଷୟରେ ସାଧୁ ପାଉଲ ସ୍ପଷ୍ଟ ଭାବ ରୂପେ ଏପିସି 6:7 ଆମମାନଙ୍କୁ କହୁଅଛି ମାତାମାନଙ୍କୁ ବିଶେଷ ରୂପେ କହୁଅଛନ୍ତି ଯଦି ଆମେ ଗୀତ ସଂହିତା 78:5-6 ଦ୍ୱିତୀୟ ବିବରଣୀ 4:10 ଏପିସି 6:4 ପଢ଼ିବା ସେଠି ଆମେ ପାଉଅଛୁ ଶିକ୍ଷାଦାନ କେଉଁଠୁ ଶିକ୍ଷାଦାନ ପାଇବା ଶାସ୍ତ୍ର ଏବଂ ବିଶ୍ୱ ସମ୍ବନ୍ଧୀୟ ଜଗତ ଦର୍ଶନ ବିଷୟରେ ଶିକ୍ଷା ପାଇବା ଶାସ୍ତ୍ରରେ ଆମେ ସଦାପ୍ରଭୁ ପରମେଶ୍ୱରଙ୍କ ବିଷୟରେ ଶିକ୍ଷା ପାଉ ଶାସ୍ତ୍ରରେ ଜୀବନଦାୟକ ବାକ୍ୟ ପାଉ ତାହା ଆମ ପିଲାମାନଙ୍କୁ ଶିକ୍ଷା ଦେବା ନିତାନ୍ତ ଜରୁରୀ ସେମାନଙ୍କୁ ସେହି ସମ୍ବନ୍ଧୀୟ ଆଉ ଜଗତ ଦର୍ଶନ ଶିକ୍ଷା ଦେବା ନିତାନ୍ତ ଆବଶ୍ୟକ ଏହି ଯୋଗୁଁ ଗୀତ ସଂହିତା ଲେଖନ୍ତି ଗୀତ ଲେଖକରେ 78:5-6 ଆଉ ଦ୍ୱିତୀୟ ବିବରଣ 4:10 ଆଉ ପିସି 6:4 ସ୍ପଷ୍ଟ ରୂପେ ଆମେ ପାଉଛୁ ଯଦି ଆମେ ଆଉ ଅଧିକ ବାଇବଲ ପଢ଼ିବା ଯେପରିକି ହିତୋପଦେଶ 22:6 ସେଠି କହୁଅଛି ତାଲିମ ଶିକ୍ଷା ପିଲାମାନଙ୍କୁ ଦେବା ଯେପରି ସେମାନେ ପରମେଶ୍ୱରଙ୍କୁ ଭୁଲିବେ ନାହିଁ ଯେବେ ସେମାନେ ବଢ଼ିବେ ଯେନେ ପିଲାର ଦକ୍ଷତା ଗୁଡ଼ିକ ବିକାଶ କରିବା ନିମନ୍ତେ ଏବଂ ତା ଶକ୍ତିକୁ ଆଗକୁ ବଢ଼ାଇବା ନିମନ୍ତେ ତାଲିମ ଆବଶ୍ୟକ ଶିକ୍ଷା ଦେବା ଆବଶ୍ୟକ ଯଦି ସେ ତାଲିମ ନ ପାଇବ ସେ ଜୀବନକୁ ଆଗକୁ ବଢ଼ାଇ ନ ପାରିବ ରୋମିଓ 12:3-8 କହେ ଆଧ୍ୟାତ୍ମିକ ଦାନ ଗୁଡ଼ିକ ପ୍ରେମ ଦୟା ଆଧ୍ୟାତ୍ମିକ ଦାନଗୁଡ଼ିକ ଆମେ ପାଉଛୁ ସେହିଗୁଡ଼ାକୁ ଆମେ ପିଲାମାନଙ୍କୁ ତାଲିମ ବା ଶିକ୍ଷା ଦେବାକୁ ପଡ଼ିବ ପ୍ରଥମ କରନ୍ତି 12 ଆମେ ପାଉଛୁ ଆମେ ଆବିଷ୍କାର କରିବା ନିମନ୍ତେ ଜଣେ ପିଲାକୁ ସାହାଯ୍ୟ କରିବା ବିଷୟରେ ଆମେ ପାଉଛୁ ପ୍ରିୟ ଶ୍ରୋତା ଯଦି ଆମେ ଏଫିସିଓ 6:4 ଏଭ୍ରି 12:5-11 ଆଉ ହିତୋପଦେଶ 13:24-22:15-23:13-14 ଯଦି ଆମେ ପଢ଼ିବା ଯଦି ଆପଣଙ୍କର ସମୟ କିଛି ଅଛି ଏହି ପଦଗୁଡ଼ାକ ପଢ଼ନ୍ତୁ ଏହି ପଦରେ ଆମେ ପାଉଅଛୁ ଶୃଙ୍ଖଳା ପ୍ରଭୁଭୟ ଶିଖାଇବା ପ୍ରେମରେ ଏବଂ ଦୃଢ଼ ଭାବରେ ରଖିବା ବା ସ୍ଥିର ଭାବରେ ଟାଣିବା ଏହିସବୁ ଆମେ ଏହି ପଦଗୁଡ଼ାକ ପଦମାନଙ୍କରେ ପାଉଅଛୁ ଯେପରି ଶୃଙ୍ଖଳା ଭାବେ ଆମ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବା ପ୍ରଭୁଙ୍କୁ ଭୟ କରିବା ପାଇଁ ଶିଖାଇବା ପ୍ରଭୁଙ୍କୁ ପ୍ରେମରେ ଆଉ ଏବଂ ଦୃଢ଼ ଭାବରେ ସ୍ଥିର ଭାବରେ ନିଜ ଜୀବନ ରଖିବା ପାଇଁ ଆମେ ଶିଖାଇବା ଯଦି ଆପଣମାନେ ତିତସ 2:4 ଦ୍ୱିତୀୟ ତିମୋଥି 1:7 ଏପିସିଓ 4:29-32 5:1-2 ଗାଲାତୀୟ 5:22 1 ପିତର 3:1-9 ଏହି ପଦଗୁଡ଼ାକ ଯଦି ଆପଣ ପଢ଼ିବେ ଏକ ବିଶେଷ ପଦ ପାଉଅଛୁ, ତାହା ହେଉଛି ପ୍ରକୃତି। ପ୍ରକୃତି ହେଉଛି ଏକ ମାନବର ଅଭ୍ୟାସ, ଆଉ ସେଇ ପଦରେ ଏହା ଧ୍ୟାନ ଦିଏ, ଯାହାକି ଅବିରତ କଥାଭାଷା, ସାହାଯ୍ୟ, ବିଫଳ, ଗ୍ରହଣୀୟତା, ସ୍ନେହ, ସର୍ବହୀନ ପ୍ରେମ ନିମନ୍ତେ ସ୍ୱାଧୀନତା ପ୍ରଦାନ କରିବା ବିଷୟରେ ଏଇଟା କହୁଅଛି। ଅବିରତ କଥାଭାଷା, ସାହାଯ୍ୟ, ବିଫଳ, ଗ୍ରହଣୀୟତା, ସ୍ନେହ, ସର୍ବହୀନ ପ୍ରେମ ନିମନ୍ତେ ସ୍ୱାଧୀନତା ବିଷୟରେ ଏହି ପଦଗୁଡ଼ାକ ଦୃଷ୍ଟି ଦେଉଅଛି। ଆଉ ଏହିଗୁଡ଼ାକ ଆମେ ଆପଣା ସନ୍ତାନ ସନ୍ତତିମାନଙ୍କୁ ଶିକ୍ଷା ଦେବା ଉଚିତ, ସହିତରେ ଆଦର୍ଶ ଦେବା। ଆପଣ ଯାହା କହନ୍ତି ସେହି ଅନୁଯାୟୀ ଜୀବନଯାପନ କରନ୍ତି, ଏବଂ ଆପଣ ଏକ ଆଦର୍ଶ ହେବା ଦ୍ୱାରା ଜଣେ ପିଲା ଈଶ୍ୱରଣୀୟ ଜୀବନଯାପନର ମୂଲ୍ୟ ବିଷୟକୁ ଧରି ଶିଖିପାରିବ। ଯଦି ଆମେ ଦ୍ୱିତୀୟ ବିବରଣୀ 4:9-10-23, ଯେବେ ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲ ପ୍ରଜାମାନଙ୍କୁ ମିଶ୍ର ଦେଶରୁ କେନାନ ଦେଶକୁ ଆଣୁଥିଲେ, ସେହି ସମୟରେ ସଦାପ୍ରଭୁ ଏହିପରି କହିଲେ। ହିତୋପଦେଶ 9:10-9:11-3, ଗୀତ ସଂହିତା 37:18-37 ଏହା ଆମେ ପାଉଅଛୁ କି ଆଦର୍ଶ ହେବା ଦ୍ୱାରା ଜଣେ ପିଲା ଈଶ୍ୱରୀୟ ଜୀବନଯାପନର ମୂଲ୍ୟ ବିଷୟକୁ ଧରି ଶିଖିପାରିବ। ପ୍ରିୟ ଶ୍ରୋତା, ବାଇବଲ କେବେ ବି ଦର୍ଶାଏ ନାହିଁ ଯେ ପ୍ରତ୍ୟେକ ମହିଳା ମା ହେବ, ଅଥଚ ଏହା କୁହେ ଯେ ଯେଉଁମାନଙ୍କୁ ପ୍ରଭୁ ମା ହେବାର ଆଶୀର୍ବାଦ ପ୍ରଦାନ କରନ୍ତି ସେମାନେ ଗୁରୁତ୍ୱପୂର୍ଣ୍ଣ ଭାବେ ସେଥିରୁ ଦାୟିତ୍ୱ ନେବା ଉଚିତ। ପିଲାମାନଙ୍କ ଠାରେ ମା ମାନଙ୍କର ଏକ ବିଶେଷ ଏବଂ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମାତୃତ୍ୱ ଏବଂ ଏକ ଅସଙ୍ଗତ ବା ଅସନ୍ତୋଷଜନକ କାର୍ଯ୍ୟ ନୁହେଁ। ଠିକ୍ ଯେପରି ଜଣେ ମା ଗର୍ଭାବସ୍ଥା ସମୟରେ ଜଣେ ଶିଶୁ ଧାରଣ କରିଥାଏ, ଠିକ୍ ସେହିପରି ଶିଶୁର ଶୋଷର୍ବ ସମୟରେ ଜଣେ ମା ସ୍ନନ୍ତ ପାନ କରାନ୍ତି। ତେଣୁ ସେମାନଙ୍କ ପିଲାମାନେ ଶୈଶବ ଅବସ୍ଥାରେ ଥାଆନ୍ତୁ ବା କୈଶରାବସ୍ଥାରେ ଥାଆନ୍ତୁ ବା ଯୁବା ଅବସ୍ଥାରେ ଥାଆନ୍ତୁ କିମ୍ବା ଏପରିକି ନିଜ ସନ୍ତାନ ଥିବା ପୂର୍ଣ୍ଣ ବୟସ୍କ ବ୍ୟକ୍ତି ହୋଇଥାନ୍ତୁ, ମାମାନେ ସେମାନଙ୍କ ପିଲାମାନଙ୍କ ଜୀବନରେ ଏକ ଚାଲୁ ଭୂମିକା ନିର୍ବାହ କରିଥାନ୍ତି। ଯେତେବେଳେ ମାତୃତ୍ୱ ଭୂମିକା ନିହାତି ପରିବର୍ତ୍ତନ ଏବଂ ବିକଶିତ ହେବା ଆବଶ୍ୟକ, ସେତେବେଳେ ଜଣେ ମା ହେଉଥିବା ପ୍ରେମ ବା ଦେଉଥିବା ପ୍ରେମ, ଯତ୍ନ, ପ୍ରତିପୋଷଣ ଏବଂ ଉତ୍ସାହ କେବେ ବି ବନ୍ଦ ହେବ ବା ହେବା ଉଚିତ ନାହିଁ। ପ୍ରିୟ ଶ୍ରୋତା, ଏହା ମାଆମାନଙ୍କ ପାଇଁ, ଯେହେତୁ ମାଆଙ୍କ ପ୍ରେମ ଅତି ଗଭୀର। ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ, ଆଉ ସେ ପ୍ରେମ ଯୋଗୁଁ ତାଙ୍କ ଏକମାତ୍ର ପୁତ୍ର ଦାନ କଲେ। ପରମେଶ୍ୱର ଆପଣା ପୁତ୍ରକୁ ଏହି ଦାନ ଦେଲେ, ଏହି ଆଦେଶ ଦେଲେ, ଆଉ ସେହି ଆଦେଶ ଯୀଶୁଖ୍ରୀଷ୍ଟ ମାନିଥିଲେ। ଆଉ ଯେଉଁ ମା ଆପଣା ସନ୍ତାନ ବା ପୁତ୍ର ବା ପୁତ୍ରୀକୁ ସଠିକ ଶିକ୍ଷା ଦେବ, ନିଶ୍ଚିତ ଭାବେ ସେଇ ପୁଅ ବା ଝିଅ, ବାଳକ ବା ବାଳିକା ସଦାପ୍ରଭୁଙ୍କୁ ଭୟ କରି ନିଜ ଜୀବନକୁ ଆଗକୁ ବଢ଼ାଇବ। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ଆମେ ଆମ ନିଜ ପରିବାରକୁ ସମର୍ପଣ କରିବା। ପ୍ରତ୍ୟେକ ମା ଆପଣା ଜୀବନ ସଦାପ୍ରଭୁଙ୍କ ଆଡ଼ରେ ସମର୍ପଣ କରନ୍ତୁ, ଯେପରିକି ସଦାପ୍ରଭୁଙ୍କ ଅନୁସାରେ ଆପଣ ପୁଅ ଝିଅମାନଙ୍କୁ କଢ଼ାଇ ବା ତାଲିମ ଦେଇପାରିବ। ଏହି ଆଶାରେ ଚାଲନ୍ତୁ ପ୍ରିୟ ଶ୍ରୋତା, ଆମେ ସେହି ସଦାପ୍ରଭୁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରିବା ଆଉ ବିନୟ ସ୍ୱରୂପେ ନିଜର କଥା କହିବା ଓ ନିଜେ ସମର୍ପଣ କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର କ୍ଷମାର ଦାତା ପରମେଶ୍ୱର, ଧନ୍ୟବାଦ ଉତ୍ସର୍ଗ କରୁଛୁ ପ୍ରଭୁ, ଯେହେତୁ ବର୍ତ୍ତମାନ ଯାଏ ଆମମାନଙ୍କୁ ବଞ୍ଚାଇ ରଖିଅଛ, ବର୍ତ୍ତମାନ ଯାଏ ଆମମାନଙ୍କ ଦିନ ଦୈନିକ ଆହାର ପ୍ରଦାନ କରିଅଛ, ସୁସ୍ଥ ସବଳ ରଖିଅଛ, ବର୍ତ୍ତମାନ ଯାଏ ଶତ୍ରୁ ଶୈତାନରୁ ଉଦ୍ଧାର କରିଅଛ, ସେ ଯୋଗୁଁ ଧନ୍ୟବାଦ ଅର୍ପଣ କରୁଅଛୁ। ଆଗାମୀ 2020 ବର୍ଷରେ ଯେପରି ଆମେ ପ୍ରବେଶ କରୁଅଛୁ, ହେ ସଦାପ୍ରଭୁ ପରମେଶ୍ୱର, ତୁମ ସେହି ଆଶିଷ, ତୁମ ସେହି ପବିତ୍ର ଆତ୍ମା ଆମଠାରେ ସହବର୍ତ୍ତୀ ରହୁ, ଯେପରି ଏହି ଆସୁଥିବା ବର୍ଷରେ ତୁମ ସେହି ଆଶିଷ ଶକ୍ତି ଦ୍ୱାରା ଆମେ ଆଗକୁ ବଢ଼ିପାରିବୁ। ହେ ସଦାପ୍ରଭୁ ପରମେଶ୍ୱର, ଆମ ସହ ପରିବାରକୁ ଆଶୀର୍ବାଦ କର, ସବୁ ପ୍ରକାର ଶତ୍ରୁ ଶୈତାନରୁ ଦୂରେଇ ରଖ ଓ ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ କଡ଼ାଇ ନିଅ, ବୁଦ୍ଧିରେ ଜ୍ଞାନରେ ଆଶିଷରେ ଭରାଇ ଦିଅ। ଆଉ ପରିଶେଷ, ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ୍।
শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুথিব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori ଏବଂ www.adventistmediacenterindia.org।